ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟସଭାରେ ମଞ୍ଜୁରୀ ଲାଭ କଲା ୱାକଫ ସଂଶୋଧନ ବିଧେୟକ 2025। 12 ଘଣ୍ଟା ଧରି ବିତର୍କ ପରେ ହେଲା ଭୋଟ୍ ଗ୍ରହଣ। ବିଧେୟକ ସପକ୍ଷରେ 128 ଏବଂ ବିରୋଧରେ ଭୋଟ୍ ଦେଲେ 95 ଜଣ ସଦସ୍ୟ। ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆଜି ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ସମ୍ପର୍କିତ ବୈଧାନିକ ସଂକଳ୍ପ ରାଜ୍ୟସଭାରେ ଗୃହୀତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 80 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ୱାକଫ ସଂଶୋଧନ ବିଲ୍ 2025 ସଂସଦର ଅନୁମୋଦନ ଲାଭ କରିଛି। ଆଜି ସକାଳେ ରାଜ୍ୟସଭାରେ ଏହାକୁ ଅନୁମୋଦନ ମିଳିଛି। ବିଲ୍ ସପକ୍ଷରେ 128 ଜଣ ସଦସ୍ୟ ମତଦାନ କରିଥିବାବେଳେ ବିରୋଧରେ 95 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। 12 ଘଣ୍ଟା ଧରି ରାଜ୍ୟସଭାରେ ୱାକଫ ସଂଶୋଧନ ବିଧେୟକ ଉପରେ ଆଲୋଚନା ଜାରି ରହିଥିଲା। ଲୋକସଭାରେ ଏହି ବିଧେୟକକୁ ପୂର୍ବରୁ ମଞ୍ଜୁରୀ ମିଳିସାରିଛି। ୱାକଫ ସଂଶୋଧନ ବିଲ୍ 2025ର ଉଦ୍ଦେଶ୍ୟ ହେଉଛି ୱାକଫ ସମ୍ପତ୍ତି ପରିଚାଳନାକୁ ଶୃଙ୍ଖଳିତ କରିବା, ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା। ଏହି ବିଲ୍ରେ ୱାକଫ ବୋର୍ଡ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟକୁ ଶୃଙ୍ଖଳିତ କରିବା ସହିତ ପରିଚାଳନାଗତ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମୁସଲମାନ ମହିଳା, ବିଶେଷକରି ବିଧବା ଏବଂ ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି। ୱାକଫ ବୋର୍ଡ ପରିଚାଳନା ଏବଂ ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ଏହି ବିଲ୍ରେ ଅଗ୍ରାଧିକାର ଦିଆଯାଇଛି। ଏହି ବିଧେୟକ ଉପରେ ବିତର୍କର ଉତ୍ତରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ଆଇନ ଦ୍ୱାରା କୋଟି କୋଟି ଗରିବ ମୁସଲମାନ ଉପକୃତ ହେବେ ଏବଂ ଏହା କୌଣସି ପ୍ରକାରରେ କୌଣସି ମୁସଲମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ନାହିଁ। ସେ କହିଛନ୍ତି, ନରେନ୍ଦ୍ର ମୋଦି ସରକାର ସବ୍କା ସାଥ ସବ୍କା ବିକାଶ ଲକ୍ଷ୍ୟ ନେଇ କାମ କରୁଛନ୍ତି ଏବଂ କୌଣସି ସମ୍ପ୍ରଦାୟ ସହିତ ଭେଦଭାବ କରାଯାଉ ନାହିଁ। ସେ କହିଛନ୍ତି, ତାଙ୍କୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସାକ୍ଷାତ କରିବାକୁ ଆସିଥିଲେ ଏବଂ ଏହି ବିଲ୍କୁ ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସରକାର ମୁସଲମାନମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ରାଜ୍ୟସଭାରେ କହିଛନ୍ତି। ସେ କହିଛନ୍ତି, ଯୁଗ୍ମ ସଂସଦୀୟ କମିଟିରେ ସଦସ୍ୟମାନଙ୍କ ମତାମତ ଶୁଣିବା ସହ ସେମାନଙ୍କ ପରାମର୍ଶକୁ ଏହି ବିଧେୟକରେ ଅନ୍ତର୍ଭୁକ୍ତ କରାଯାଇଛି।
ଭାରତ ସରକାର କିସିକୁ ଧର୍ମ କେ ଆଧାର ପର ତ ଆପ ଅପନା କାମ ନାଇଁ କର ସକତେ। ସବକୋ ଭାରତୀୟ ନାଗରିକ ହୋନେ କେ ନାତେ ସବକୋ ଏକ ଦୃଷ୍ଟିକୋଣ ସେ ହମକୋ ଦିଖନା ହୋତା ହୈ, ସବକୋ ବରାବର ଦିଖନା ହୋତା ହୈ। ଜବ ମୋଦି ଜୀ ନେ କହେ ଦିଆ କି ସବକା ସାଥ ସବକା ବିକାଶ, ଓହି ତୋ ସମ୍ବିଧାନ କା ସ୍ପିରିଟ ହୈ।
ସେ କହିଛନ୍ତି, କେନ୍ଦ୍ରୀୟ ୱାକଫ ପରିଷଦରେ 22 ଜଣ ସଦସ୍ୟ ରହିବେ, ଯେଉଁଥିରେ ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ 4ରୁ ଅଧିକ ଅଣ ମୁସଲମାନ ସଦସ୍ୟ ରହିପାରିବେ ନାହିଁ। ସେ କହିଛନ୍ତି, ୱାକଫ ବୋର୍ଡର 11 ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର 3 ଜଣ ଅଣ ମୁସଲମାନ ସଦସ୍ୟ ରହିବେ। ଏହି ୱାକଫ ବୋର୍ଡ ଏକ ବୈଧାନିକ ସଂସ୍ଥା ଓ ଏହା ଧର୍ମନିରପେକ୍ଷ ହେବା ଉଚିତ, କିନ୍ତୁ ସରକାର ଏଥିରେ ଅଣ ମୁସଲମାନ ସଦସ୍ୟଙ୍କ ସଂଖ୍ୟା ସୀମିତ ରଖିଛନ୍ତି ବୋଲି ସେ କହିଛନ୍ତି।
ମୁସଲମାନୋ ମେ ଜୋ ବି ଜୋ ରିକଗ୍ନାଇଜ ସେକ୍ଟ ହେ ସବ ମିଲ କରକେ ୱାକଫ ବନେଗା। ଜୋ ପିଛଲେ ୱର୍କ ହେ ଓ ବି ୱାକଫ ବୋର୍ଡ ମେ ମେମ୍ବର ହୋଗା ଔର ଆଉଟ ଅଫ 10 ମୁସଲିମ୍ସ 2 ମେମ୍ବର୍ସ ମିନିମମ ଶେଲ ବି ୱୁମେନ।
ପୂର୍ବରୁ ଏହି ବିଲ୍ ଆଗତ କରି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସମସ୍ତ ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ଏହି ବିଲ୍ ଅଣାଯାଇଛି। ଏହାକୁ ସମର୍ଥନ କରିବାକୁ ସେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ସଦସ୍ୟ ଡକ୍ଟର ସୟଦ ନାସିର ହୁସେନ କହିଥିଲେ, ଏହି ବିଧେୟକ ବିଭ୍ରାନ୍ତିକର ଏବଂ ସାମ୍ପ୍ରଦାୟିକ ସମସ୍ୟା ସୃଷ୍ଟି କରିବ। ସେ କହିଥିଲେ, ବିଜେପି ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ବିଜେପି ସରକାର ସମୟରେ ୱାକଫ ପରିଷଦ ପାଇଁ କୌଣସି ପାଣ୍ଠି ବଣ୍ଟନ କରାଯାଇନଥିଲା ଏବଂ ୱାକଫ ପରିଷଦର କର୍ମଚାରୀଙ୍କୁ ମଧ୍ୟ ଦରମା ଦିଆଯାଇନଥିଲା। ତେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିରୋଧୀ ଦଳଗୁଡ଼ିକ ଏହି ବିଧେୟକ ସମ୍ପର୍କରେ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ବିତର୍କରେ ଭାଗ ନେଇ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଦଳର ନେତା ଜେପି ନଡ୍ଡା କହିଥିଲେ, ଗୃହ ଏହି ୱାକଫ ପରିଚାଳନାକୁ ସଶକ୍ତ କରିବା ଏବଂ ଦକ୍ଷ ଭାବେ ପରିଚାଳନା କରିବା ଲାଗି ସମର୍ଥନ କରିବେ। ସେ କହିଥିଲେ, ଏହି ବିଧେୟକର ମୂଳ ଉଦ୍ଦେଶ୍ୟ ହେଉଛି ସଂସ୍କାର ଆଣିବା ଏବଂ ୱାକଫ ସମ୍ପତ୍ତିର ଉପଯୁକ୍ତ ପରିଚାଳନା କରିବା।
या ऑब्जेक्टिव नेशन का इंटरेस्ट है, हमको दोनों के बीच में तय करना है। मैं अपनी सरकार के बारे में मोदी जी के नेतृत्व में दंके की चोट पर कह सकता हूं कि यह बिल नेशन के इंटरेस्ट में है और उसके लिए हम लेकर के, यह किसी पार्टी के इंटरेस्ट में नहीं है, यह किसी वोट बैंक को सेटिस्फाई करने के इंटरेस्ट में नहीं है, यह देश के इंटरेस्ट में है।
ডিএমকে সাংসদ তিরুচি শিবা বিধেয়ক বিরোধ করে কহিলে এথিরে এক নির্দিষ্ট সম্প্রদায়কু টার্গেট করা যাইছি। তৃণমূল কংগ্রেসর মহম্মদ নাদিমুল হক কহিলে এই বিধেয়ক লোকঙ্ক মৌলিক অধিকার বিরোধী। আম আদমী পার্টির সদস্য সঞ্জয় সিং এই বিলকু অসাংবিধানিক বলে কহিবা সহ এহাকু প্রত্যাহার করিবাকু কেন্দ্র সরকারকু অনুরোধ করিথিলে। আরজেডির প্রফেসর মনোজ কুমার ঝা এই বিলর উদ্দেশ্য এবং বিষয়বস্তু উপরে প্রশ্ন করিথিলে। বিজেপি সদস্য রাধামোহন দাস আলোচনায় ভাগ নেই কংগ্রেস শাসন সময় মুসলমান মানক জীবনের উন্নতি আনবা লাগি কোণী কার্য করা যাই নথিবা কহিতিলে। জেডিএস মুখ্য এইচডি দেবগৌড়া ওয়াকফ সংশোধন বিধেয়ক পাই নরেন্দ্র মোদি সরকারকু অভিনন্দন জনাইথিলে। শিবসেনা সদস্য সঞ্জয় রাউত এই বিলকু দেশ বিরোধী বলে বর্ণনা করেছিল। সমাজবাদী পার্টির ডক্টর রামগোপাল যাদব ভারত এক গণতান্ত্রিক রাষ্ট্র পরিবর্তে এক ছত্রবাদ আড়ক গতি করছে বলে কহিলে। বিরোধী দল নেতা মল্লিকার্জুন খড়গে এই বিলকু বিরোধ করা সহ এহাকু প্রত্যাহার করা সরকার নিকটে দাবি করে সে কহিলে এই বিলে কোণী নূতনত্ব না এবং সাংবিধানিক নিয়মর বিরোধে যাচ্ছি। এআইএডিএমকে সদস্য ডক্টর এম থম্বিদুরাই কহিছিলে সরকার ওয়াকফ বোর্ড এবং ওয়াকফ বোর্ড পরিষদ গঠনরে পরিবর্তন আনিবা পাই এই আইন আনিছন্তি। বিজেপির সুধাংশু ত্রিবেদী কহিছিলে গরিব মুসলমান মানক কল্যাণ পাই সরকার এই বিধেয়ক আনিছন্তি। আপন মানে সংবাদ শুনুছন্তি আকাশবাণীরু। প্রধানমন্ত্রী নরেন্দ্র মোদি আজ ষষ্ঠ বিমষ্টেক সম্মিলনী যোগ দেবে। থাইল্যান্ডর ব্যাংককরে এই শিখর সম্মিলনী আয়োজিত হেউছি। এর বিষয়বস্তু রয়েছে সমৃদ্ধ সহনশীল এবং মুক্ত বিমষ্টেক। এই শিখর সম্মিলনী ব্যাংকক ভিজন 2030 গ্রহণ করা যাবে এবং বিমষ্টেকর ভবিষ্যৎ দিগ নির্ধারণ পাই স্বতন্ত্র গোষ্ঠীর রিপোর্টকু মধ্য অনুমোদন করা যাবে। গতকাল প্রধানমন্ত্রী নরেন্দ্র মোদি দুইদিনে থাইল্যান্ড গস্তরে যাই পৌঁছিবা পরে বিমান বন্দরের তাঙ্কু ভব্য স্বাগত করা যাইতিলা। সে থাইল্যান্ড প্রধানমন্ত্রী থাকসিন সিনাওয়াত্রাঙ্কু সাক্ষাৎ করিথিলে। সামাজিক গণমাধ্যম পোস্টরে শ্রী মোদি থাইল্যান্ড প্রধানমন্ত্রীঙ্କ ସହ ସାକ୍ଷାତ ଆଲୋଚନାକୁ ଆନନ୍ଦଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଶାସନ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଶ୍ରୀ ସିନାୱାତ୍ରାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଆଲୋଚନା ପରେ ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ 6 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି 6 ବୁଝାମଣାପତ୍ର ସୂଚନା ପ୍ରଯୁକ୍ତି ସାମୁଦ୍ରିକ ଏମ୍ଏସ୍ଏମ୍ଇ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ। ଆଲୋଚନା କାଳରେ ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଗତିର ସମୀକ୍ଷା କରିବା ସହ ଭାରତ ଥାଇଲ୍ୟାଣ୍ଡ ଭାଗିଦାରୀକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରେ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ।
भारत की एक्ट ईस्ट पॉलिसी में थाईलैंड का विशेष स्थान है। आज हमने अपने संबंधों को स्ट्रेटेजिक पार्टनरशिप का रूप देने का निर्णय लिया है। सुरक्षा एजेंसियों के बीच स्ट्रेटेजिक डायलॉग स्थापित करने पर भी चर्चा की। हमारी एजेंसीज ह्यूमन ट्रैफिकिंग और इलीगल माइग्रेशन के खिलाफ एकजुट होकर काम करेगी।
ଆଲୋଚନା ସମୟରେ ଉଭୟ ପକ୍ଷ ଉତ୍ତର ପୂର୍ବ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ପର୍ଯ୍ୟଟନ ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଘଟିଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଭାରତବାସୀଙ୍କ ପକ୍ଷରୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଅନ୍ୟପକ୍ଷରେ ସ୍ୱାଗତ ଓ ଆତିଥେୟତା ପାଇଁ ଶ୍ରୀ ମୋଦି ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂସଦରେ ବୈଧାନିକ ସଂକଳ୍ପ ଗୃହୀତ ହୋଇଛି। ଏହାକୁ ରାଜ୍ୟସଭା ଅନୁମୋଦନ ପ୍ରଦାନ କରିଛି। ମଣିପୁର ସଂକ୍ରାନ୍ତରେ ସମ୍ଭିଧାନର ଧାରା 356(1) ଅନୁଯାୟୀ ଚଳିତ ବର୍ଷ ଫେବୃୟାରୀ 13 ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ବୈଧାନିକ ସଂକଳ୍ପକୁ ପୂର୍ବରୁ ଲୋକସଭାରେ ଅନୁମୋଦନ ମିଳିସାରିଛି। ଆଇପିଏଲ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 80 ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ଫିଲ୍ଡିଂ ପାଇଁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭର୍ରେ 6 ହରାଇ 200 କରିଥିଲା। ଏହାର ଜବାବରେ ସନ୍ରାଇଜର୍ସ ହାଇଦ୍ରାବାଦ 16 ଓଭର୍ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 120 ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ର ପରବର୍ତ୍ତୀ ମ୍ୟାଚ୍ରେ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30 ମୁକାବିଲା ହେବ। ରାଜ୍ୟସଭାର ମଞ୍ଜୁରୀ ଲାଭ କଲା ୱାକଫ୍ ସଂଶୋଧନ ବିଧେୟକ 2025। 12 ଘଣ୍ଟା ଧରି ବିତର୍କ ପରେ ହେଲା ଭୋଟ୍ ଗ୍ରହଣ। ବିଧେୟକ ସପକ୍ଷରେ 128 ଓ ବିରୋଧରେ ଭୋଟ୍ ଦେଲେ 95 ସଦସ୍ୟ। ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ରେ ଆଜି ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ସମ୍ପର୍କିତ ବୈଧାନିକ ସଂକଳ୍ପ ରାଜ୍ୟସଭାରେ ଗୃହୀତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 80 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ।